ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବାକ୍ୟାଲ ଓଡ଼ିଶାର ରାୟଗଡ଼ା ରେଲମଣ୍ଡଳ ଲାଗି ଆବାସୀ ଜରିଆ ଭିନ୍ ଭିନ୍ ପ୍ରକଳ୍ପର ଶିଳାନ୍ୟାସ ଆର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ରାୟଗଡ଼ା ରେଳମଣ୍ଡଳ ମୁଖ୍ୟାଳୟ ଭବନ ତିଆରି ଲାଗି ପାଖାପାଖି 107 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏତାର ସଙ୍ଗେ କର୍ମଚାରୀମାନଙ୍କର ଲାଗି ଘର ବନାବାର ବାଗିର ଭିନ୍ ଭିନ୍ ପ୍ରକଳ୍ପର ଭିଲ୍ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ଆର ଉଦ୍ଘାଟନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱରଠାରେ ଶହୀଦ ମାଧବ ସିଂ ହାତଖର୍ଚ୍ଚା ଯୋଜନାର ଶୁଭାରମ୍ଭ କରିବେ। ଯୋଜନାଥି ଜନଜାତି ଛାତ୍ରଛାତ୍ରୀଙ୍କର ଏକାଉଣ୍ଟକେ ଏହି ଶିକ୍ଷା ବଛର ଲାଗି ଏକାଥରକେ 5,000 ଲେଖାଏଁ ସାହସ ଦିଆଯିବା। ପାଣି ପଞ୍ଚାୟତ ପକ୍ଷ 2025 ଆଜି ଉଦ୍ଯାପିତ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ସକାଳ ବେଳା ଭୁବନେଶ୍ୱର ବିଜୁ ପଟ୍ଟନାୟକ ଖେଳପଡ଼ିଆଠାରେ ଉଦ୍ଯାପନୀ ଉତ୍ସବଟି ଯୋଗ ଦେବେ। ଏହି ଉଦୟ ଗୋଟିଏ ରାଜ୍ୟସ୍ତରୀୟ ପ୍ରଦର୍ଶନୀ, ସହଭାଗୀ ସେଚ ପରିଚାଳନା ଉପରେ ଗୋଟିଏ କ୍ଷୁଦ୍ର ଚଳଚ୍ଚିତ୍ର, ସ୍ରୋତ ଜଳ ପରିଚାଳନା ପରିବର୍ତ୍ତନ ଧାରାରେ ମହିଳାଙ୍କ ନେତୃତ୍ୱ ଶୀର୍ଷକ ଗୋଟିଏ ବୃତ୍ତଚିତ୍ର ବାଗିର ଭିନ୍ ଭିନ୍ କାର୍ଯ୍ୟକ୍ରମ ହେବା। ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଅନୁସୂଚିତ ଜନଜାତି ଆର୍ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତରଫରୁ ଆଜ୍ ଆଦିବାସୀ ମେଳା 2025 ମୂଲ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏତିକି ଉଦ୍ଘାଟନ କରିବେ। ଉତ୍ସବଟି ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକମାନଙ୍କ ସହିତ ବିଭାଗର ସଚିବମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ମେଳା ଜାନୁଆରୀ 16 ତାରିଖ ତକ ଚାଲବା। ଏହି ମେଳା ଦିନର 8 ବଜେନୁ ରାତିର 9 ବଜେ ତକ ଖୋଲା ରହିବା ଆର୍ ସଞ୍ଜର 6:30ନୁ 8:30 ତକ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏ ମାସର 15 ତାରିଖ ଉତ୍ତରୁ ସୁଭଦ୍ରା ଯୋଜନାର ପହିଲା କିସ୍ତିର 4 ନମ୍ବର ଖେପ 60 ଟଙ୍କା ହିତାଧିକାରୀମାନଙ୍କୁ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଏତା ସହିତ ଏବା ମାର୍ଚ୍ଚ 31 ତକ ଆବେଦନ କଲେ ଭିଲ୍ ଏକାତର୍କେ 2ଟା ଯାକ କିସ୍ତି ହିତାଧିକାରୀ ପାଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍। ଆବାକେଲ ହେବାର୍କେ ଥିବାର ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ମୁଖ୍ୟମନ୍ତ୍ରୀଙ୍କର ଅଲଗା ଗୁରୁତ୍ୱପୂର୍ଣ୍ଣ କାମ ରହୁଥିବାରୁ ଶୁଣାଣି ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର 58 ନମ୍ବର ସ୍ଥାପନା ଦିବସ ବିଜୁ ପଟ୍ଟନାୟକ ଅଡିଟୋରିୟମ୍ଠାରେ ସକାଳ ବେଳା ହେବା। କାର୍ଯ୍ୟକ୍ରମଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ କୁନୁଆ ହିସାବରେ ଯୋଗ ଦେବେ। ଏହି ଅବସରରେ ଡକ୍ଟର ପ୍ରତିଭା ଶତପଥୀଙ୍କୁ ଜାତୀୟ ଗଙ୍ଗାଧର କବିତା ସମ୍ମାନ 2023 ସମ୍ମାନିତ କରାଯିବା। ସମ୍ବଲପୁର ବିର୍ସାମୁଣ୍ଡା ପଡ଼ିଆଠାରେ ଗଲାକାଲିଠାରୁ 27 ନମ୍ବର ସମ୍ବଲପୁର ଲୋକ ମହୋତ୍ସବ ଉଦ୍ଘାଟି ଦେଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆର୍ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ କୁନୁଆ ହିସାବରେ ଯୋଗ ଦେଇକରି ମହୋତ୍ସବ ଉଦ୍ଘାଟନ କରିଛନ୍। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଏକବିଂଶ ଶତାବ୍ଦୀନ ଆଧୁନିକ ଆର୍ ବିକଶିତ ସମ୍ବଲପୁର ଗଠନ କରିବାର ଲାଗି ସମ୍କୁ ଦାୟିତ୍ୱ ନେବାର୍କେ ପଡ଼ବା ବୋଲି ଆହ୍ୱାନ ଦେଇଛନ୍। ରଙ୍ଗବତୀ ଗୀତର ବିକଳ୍ପ ଲାଇନ ସମ୍ବଲପୁରୀ ଲୋକ ସଂସ୍କୃତିର ଏଟା ପରିଚୟ ବୋଲି ଶ୍ରୀ ପ୍ରଧାନ କହିଛନ୍।
ଭାରତବର୍ଷର ସାଂସ୍କୃତିକ ଜଗତରେ ରଙ୍ଗବତୀର ବିକଳ୍ପ ନାହିଁ। ରଙ୍ଗବତୀ କେବଳ ଗୋଟିଏ ଗୀତ ନୁହେଁ, ଇଏ ଏ ଅଞ୍ଚଳର ଲୋକ ସଂସ୍କୃତିର ଏକ ପରିଚୟ। ଗୀତର ରଚୟିତା, ଗୀତର ଗାୟକ ଆଦରଣୀୟ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ଡକ୍ଟର କ୍ରିଷ୍ଣ ପଟେଲ ଆଉ ରଚୟିତା ମିତ୍ରଭାନୁ ଗୌନ୍ତିଆ, ତିନି ଜଣ ଯାକୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିବ।
ଏହି ଅବସରରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ପଦ୍ମଶ୍ରୀ କ୍ରିଷ୍ଣ ପଟେଲ, ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ପ୍ରମୁଖ ଉପସ୍ଥିତ ଥିଲେ। ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଆଜି 3 ନମ୍ବର ଦିନେ କଂସ ମହାରାଜଙ୍କର ସାମେଶ୍ୱର ମହାଦେବ ଦର୍ଶନ, କାରାଗୃହ ପ୍ରବେଶ, ବିଜୁଳି କନ୍ୟା କେ ଶିଳାତି ପ୍ରହାର, ଦୈବବାଣୀ, ନାରଦଙ୍କର ଉପଦେଶ, ପୁତନା ଷଡ଼ମଲ୍ଲ ଆହ୍ୱାନର ଗୋପପୁର ପ୍ରେରଣ, ଗୋପପୁର ମୂଳୋତ୍ସବ, ନଗର ସଂକୀର୍ତ୍ତନ ସହିତ କୃଷ୍ଣଙ୍କର ଗୋପପୁର ଭ୍ରମଣ ବାଗିର ଦୃଶ୍ୟ ଅଭିନୟ ହେବା। ଗୋଲାକେଲ ମହାରାଜ କଂସଙ୍କ ରଙ୍ଗମଲ ଉଦ୍ଘାଟନ ହେବା ସହିତ ଧନୁଯାତ୍ରା ଲାଗି ବନାହେଇଥିବାର ଗୋଟିଏ ଖାସ୍ ୱେବ୍ସାଇଟ୍ ଉନ୍କୋଚିତ ହୋଇଛି। ଇଉଦେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୁନୁଆ ଭାବେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲାର 4ଟା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କେନ୍ଦ୍ର ସରକାରଙ୍କ ତରଫରୁ ଜାତୀୟ ଗୁଣବତ୍ତା ସଠିକ୍ କାମକାଜର ମାନ୍ୟତା ପାଇଛି। ଆରୋଗ୍ୟ ମନ୍ଦିର ଭିତରେ ନୂଆପଡ଼ା ବ୍ଲକ ଗୌତମା ସ୍ୱାସ୍ଥ୍ୟ ଉପକେନ୍ଦ୍ର, ପରକୋଟ ସ୍ୱାସ୍ଥ୍ୟ ଉପକେନ୍ଦ୍ର, କମୁନା ବ୍ଲକ ଅଗ୍ରେନ୍ ଆଉ ଉଦ୍ୟାନବନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ରହିଛି। ହକି ଇଣ୍ଡିଆ ଲିଗ୍ ନ ଆଜି 2ଟା ମ୍ୟାଚ୍ ଖେଳାଯିବା। ରାଉରକେଲା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଆଜି ସଞ୍ଜବେଳେ 6 ବଜେ ବେଦାନ୍ତ କଲିଙ୍ଗ ଲାନ୍ସର୍ସ ଆର୍ ସୋରମା ହକି କ୍ଲବ୍ ଭିତରେ ମ୍ୟାଚ୍ ହେବା। 2 ନମ୍ବର ମ୍ୟାଚ୍ ରାତିର 8:15 ତାମିଲନାଡୁ ଡ୍ରାଗନ୍ସ ଆର୍ ୟୁପି ରୁଦ୍ରାସ ଭିତରେ ଖେଳାଯିବା। ଗଲାକାଲି ହୋଇଥିବା ମ୍ୟାଚ୍ଟି ସ୍ରାଚି ରାହା ବେଙ୍ଗଲ ଦଲ ଦିଲ୍ଲୀ ଏସ୍ଜି ପାଇପର୍ସକେ 4ରେ ଗୋଲ୍ଥି ଆଉ ଟିମ୍ ଗୋନାସିକା ଦଲ ହାଇଦ୍ରାବାଦ ତୁଫାନ୍ସକେ 3-1 ହରାଇଥିଲେ। ଏଛିଡ଼ି ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।